ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ସିଙ୍ଗୁରୁଠାରେ 830 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ଗାଜାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଗଠିତ ଶାନ୍ତି କମିଟିରେ ଯୋଗଦେବା ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କଲେ ନିମନ୍ତ୍ରଣ. ଭାରତ ଗସ୍ତରେ ଆଜିଠାରୁ ଆସୁଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି. ଇରାନ ବିକ୍ଷୋଭ ଏବଂ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 5000କୁ ବୃଦ୍ଧି. ଏବଂ ଇନ୍ଦୋର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍କୁ ଜିତି 2-1 ସିରିଜ୍ ଅକ୍ତିଆର କଲା ନ୍ୟୁଜିଲାଣ୍ଡ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ସିଙ୍ଗୁରୁଠାରେ ଗତ ସନ୍ଧ୍ୟାରେ 830 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପୂର୍ବ ଭାରତର ବିକାଶ ଦେଶର ବିକାଶ ଦୃଷ୍ଟିକୋଣର କେନ୍ଦ୍ରବିନ୍ଦୁ ଏବଂ କେନ୍ଦ୍ର ସରକାର ଏହି ଲକ୍ଷ୍ୟ ହାସଲ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି. ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ସମଗ୍ର ପଶ୍ଚିମବଙ୍ଗରେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି. ପ୍ରମୁଖ ରେଳ ପ୍ରକଳ୍ପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଗତ ଶନିବାର ପଶ୍ଚିମବଙ୍ଗରୁ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳାଚଳ ଆରମ୍ଭ କରିଛି. ଶ୍ରୀ ମୋଦି ଅନ୍ୟ 3 ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ଗତକାଲି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି. ଏହି ଟ୍ରେନ୍ଗୁଡ଼ିକ କୋଲକାତାରୁ ଦିଲ୍ଲୀର ଆନନ୍ଦବିହାର ଟର୍ମିନାଲ୍, ତାମିଲନାଡୁର ବନାରସ ଏବଂ ତାମ୍ବରମ୍ ସହିତ ସଂଯୋଗ କରୁଛି. ପଶ୍ଚିମବଙ୍ଗରେ ବନ୍ଦରକୈନ୍ଦ୍ରିକ ଜଳପଥ ଆଧାରିତ ବିକାଶ ଉପରେ କେନ୍ଦ୍ର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି. ବନ୍ଦର ଏବଂ ଆଭ୍ୟନ୍ତରୀଣ ଜଳପଥ ସହିତ ଜଡ଼ିତ ପ୍ରକଳ୍ପଗୁଡ଼ିକ ରାଜ୍ୟକୁ ଉତ୍ପାଦନ, ବାଣିଜ୍ୟ ଏବଂ ଲଜିଷ୍ଟିକ୍ର ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାରେ ସହଯୋଗ ପ୍ରଦାନ କରିବ। ଏହାଦ୍ୱାରା ନିଯୁକ୍ତି ସୁଯୋଗ ଗତିଶୀଳ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
आज भारत में हम मल्टी मॉडल कनेक्टिविटी और ग्रीन मोबिलिटी पर बहुत बल दे रहे हैं। सीमलेस ट्रांसपोर्टेशन संभव हो सके इसके लिए पोर्ट, नदी जलमार्ग, हाईवे और एयरपोर्ट्स, इन सभी को आपस में कनेक्ट किया जा रहा है। इससे लॉजिस्टिक कॉस्ट और ट्रांसपोर्टेशन में लगने वाले टाइम दोनों में कमी आ रही है। हमारी कोशिश ये भी है कि हमारे ट्रांसपोर्ट के माध्यम नेचर फ्रेंडली भी हो।
ପ୍ରଧାନମନ୍ତ୍ରୀ ବାଲାଗଡ଼ଠାରେ ସମ୍ପ୍ରସାରିତ ବନ୍ଦର ଗେଟ୍ ବ୍ୟବସ୍ଥାର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ କୋଲକାତାରେ ଭାରୀ କାର୍ଗୋ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଭିଡ଼ ହ୍ରାସ କରିବା ସହ ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ସହିତ ହୁବୁଲି ଏବଂ ଆଖପାଖ ଅଞ୍ଚଳ ପାଇଁ ନୂତନ ଆର୍ଥିକ ସୁଯୋଗ ଉନ୍ନତ କରିବ। ଶ୍ରୀ ମୋଦି କୋଲକାତାଠାରେ ଏକ ଅତ୍ୟାଧୁନିକ କାଟାମାରନ୍ର ଶୁଭାରମ୍ଭ କରିଛନ୍ତି। ଏଭଳି ପଦକ୍ଷେପ ଚାଷୀ, ମତ୍ସ୍ୟଜୀବୀ, କ୍ଷୁଦ୍ର ବ୍ୟବସାୟୀ ଏବଂ ପରିବହନକାରୀଙ୍କୁ ସୁଫଳ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଗାଜାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଠନ କରିଥିବା କମିଟିର ସଦସ୍ୟ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଲିଖିତ ଏହି ସମ୍ପର୍କିତ ଚିଠିକୁ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ବୋର୍ଡ ଅଫ୍ ପିସ୍ରେ ସାମିଲ ହେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠାକୁ ସୁଦୃଢ଼ କରିବା ଏବଂ ବୈଷୟିକ ଆହ୍ୱାନଗୁଡ଼ିକର ସମାଧାନ ଲକ୍ଷ୍ୟରେ ଏକ ସାହସିକ ନୂତନ ପଦକ୍ଷେପ ଆରମ୍ଭ କରିବା ପାଇଁ ଶ୍ରୀ ମୋଦିଙ୍କୁ ତାଙ୍କ ସହ ଯୋଗ ଦେବା ପାଇଁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଏହି ଶାନ୍ତି କମିଟି ଗଠନ କରିଛନ୍ତି। ଗତ ଅକ୍ଟୋବର ମାସରେ ଇସ୍ରାଏଲ୍ ଏବଂ ଆତଙ୍କବାଦୀ ଗୋଷ୍ଠୀ ହମାସ ଶ୍ରୀ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ସହିତ ସହମତ ହୋଇଥିଲେ। ଶ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଟ୍ରମ୍ପ ଗାଜା ଯୁଦ୍ଧବିରତି ନେଇ ଗତ ସେପ୍ଟେମ୍ବର 29 ତାଙ୍କ ଦ୍ୱାରା ଘୋଷିତ 20 ପ୍ରସ୍ତାବ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 6 ମାଓବାଦୀ ନିହତ ହୋଇଛନ୍ତି। ସେଥିମଧ୍ୟରୁ 4 ମହିଳା କ୍ୟାଡର ଅନ୍ତର୍ଭୁକ୍ତ। ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାହିନୀ ଏବଂ ଏସ୍ଟିଏଫ୍ର ମିଳିତ ଅଭିଯାନ ସମୟରେ ଏହି ଗୁଳି ବିନିମୟ ହୋଇଥିଲା। ନିହତ ମାଓବାଦୀଙ୍କ ମଧ୍ୟରୁ 4 ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ 2 ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ସୁରକ୍ଷା ସଂସ୍ଥା ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ସମୟ ଧରି ଇନ୍ଦ୍ରାବତୀ ରିଜର୍ଭ ଏବଂ ଜାତୀୟ ଉଦ୍ୟାନ ଅଞ୍ଚଳରେ ଏହି ମାଓବାଦୀଙ୍କ ମଧ୍ୟରୁ କେତେଜଣ ସକ୍ରିୟ ରହିବା ସହ ହିଂସାତ୍ମକ କାର୍ଯ୍ୟକଳାପ ଚଳାଇଥିଲେ। ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଗୁଳି ବିନିମୟ ଅଞ୍ଚଳରୁ 2 AK-47 ରାଇଫଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଲ ଅଲ୍ ନ୍ୟାହାନ୍ ଆଜି ଭାରତକୁ ସରକାରୀ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ନ୍ୟାହାନ୍ ଏହି ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବେ। ଗସ୍ତ ଅବସରରେ ଭାରତ ୟୁଏଇ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁଏଇ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନ୍ୟାହାନ୍ଙ୍କର ଏହା ତୃତୀୟ ଭାରତ ଗସ୍ତ। ଭାରତ ଏବଂ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ସହଯୋଗକୁ ଅଧିକ ବ୍ୟାପକ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗସ୍ତ ଅବସରରେ ବ୍ୟାପକ ଆର୍ଥିକ କ୍ଷେତ୍ର ଆଧାରିତ ସହଭାଗିତା ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଆଜି ମନୋନୟନ ପତ୍ର ଦାଖଲ କରାଯିବ। ଦଳର ଜାତୀୟ ରିଟର୍ଣ୍ଣିଂ ଅଧିକାରୀ କେ ଲକ୍ଷ୍ମଣ ଜାରି କରିଥିବା କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ 2-4 ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଅପରାହ୍ନ 4-5 ମଧ୍ୟରେ ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ। ସନ୍ଧ୍ୟା 6 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ପ୍ରାର୍ଥୀପତ୍ର ଦାଖଲ ହେବା ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ହେଲେ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବା ସହ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦାୟିତ୍ୱ ନିର୍ବାହ କରୁଛନ୍ତି। ଇରାନରେ ବିକ୍ଷୋଭ ଏବଂ ହିଂସାକାଣ୍ଡ ଘଟଣାରେ 500 ସୁରକ୍ଷାକର୍ମୀଙ୍କ ସହିତ 5,000 ଲୋକଙ୍କର ମୃତ୍ୟୁ ହୋଇଥିବା ଇରାନର ଜଣେ ଅଧିକାରୀ କହିଛନ୍ତି। ଦେଶରେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ସେ କହିଛନ୍ତି। ଇସ୍ରାଏଲ୍ ଏବଂ ବିଦେଶରେ ଥିବା ସଶସ୍ତ ଗୋଷ୍ଠୀଗୁଡ଼ିକୁ ଏଥିପାଇଁ ଇରାନ ସରକାର ଦାୟୀ କରିଛନ୍ତି। ଗତ ଡିସେମ୍ବର 28 ଇରାନର ମୁଦ୍ରା ରିୟାଲ୍ ହ୍ରାସ ପାଇବା ପରେ ତେହେରାନରେ ପ୍ରତିବାଦ ଆରମ୍ଭ ହୋଇଥିଲା। ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖମେନେଇଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଗତ 8 ଦେଶରେ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ସହ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମାନବାଧିକାର ଗୋଷ୍ଠୀ ଦେଇଥିବା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀ ବିକ୍ଷୋଭକାରୀଙ୍କୁ ଗଣହତ୍ୟା କରିଛି। ବିକ୍ଷୋଭରେ ଜଡ଼ିତ 20,000 ଅଧିକ ଲୋକଙ୍କୁ ଗିରଫ କରାଯାଇଛି ବୋଲି ଏହି ଗୋଷ୍ଠୀ ସୂଚନା ଦେଇଛି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ବିଶ୍ୱ ଅର୍ଥନୈତିକ ଫୋରମ୍ର 56ତମ ବାର୍ଷିକ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ 3,000 ଅଧିକ ବିଶ୍ୱସ୍ତରୀୟ ନେତା ଅଂଶଗ୍ରହଣ କରୁଛନ୍ତି। 5 ଏହି ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ସରକାରଙ୍କ ପ୍ରତିନିଧିମଣ୍ଡଳୀ ସହିତ 100 ଅଧିକ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଉଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଅଶ୍ୱିନୀ ବୈଷ୍ଣବ, ପ୍ରହ୍ଲାଦ ଯୋଶୀ, କେ ରାମମୋହନ ନାଇଡୁ ପ୍ରମୁଖ ଏହି ବୈଠକରେ ଯୋଗଦେବେ। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଝାଡ଼ଖଣ୍ଡ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେଇ ନିବେଶ ଲକ୍ଷ୍ୟ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ ଏବଂ ତେଲେଙ୍ଗାନା ଆଦି ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଛି। ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରିବାରେ ବିକଶିତ ଭାରତ ଜିରାମଜୀ ଆଇନ 2025 ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସରକାର କହିଛନ୍ତି। ଏହି ଆଇନର କାର୍ଯ୍ୟକାରିତା ଏବଂ ଏହାର ସୁଫଳ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଭୁଲ୍ ତଥ୍ୟ ପ୍ରଦାନ କରାଯାଉଛି ବୋଲି ସରକାର କହିଛନ୍ତି। ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଅତି କମ୍ରେ 125 ମଜୁରୀ ପ୍ରଦାନକୁ ଏହି ଆଇନ ନିଶ୍ଚିତ କରିବ। 15 ମଧ୍ୟରେ ନିଯୁକ୍ତି ପ୍ରଦାନ କରାନଗଲେ ବେକାରୀ ଭତ୍ତା ଦିଆଯିବା ନେଇ ଆଇନରେ ବ୍ୟବସ୍ଥା ରହିଛି ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏହା ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଅଧିସୂଚିତ ମଜୁରୀ ହାରରେ ପ୍ରଦାନ କରାଯିବା ନେଇ ଆଇନରେ ପ୍ରାବଧାନ ରହିଛି। ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର 60-40 ଏବଂ କେତେକ କ୍ଷେତ୍ରରେ 90-10 ଅନୁପାତରେ ପାଣ୍ଠି ଯୋଗାଇ ଦେବେ। ଇନ୍ଦୋର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇ 2-1 ସିରିଜ୍ ଅକ୍ତିଆର କରିଛି। ହୋଲକର ଷ୍ଟାଡିୟମ୍ରେ ଗତକାଲି ଖେଳାଯାଇଥିବା ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ 41 ରନ୍ରେ ଭାରତକୁ ପରାସ୍ତ କରିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ 50 8 ବିନିମୟରେ 337 ରନ୍ ସଂଗ୍ରହ କରିଥିଲା। 338 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 46 ଓଭରରେ ସମସ୍ତ ୱିକେଟ୍ ହରାଇ 296 ରନ୍ ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡର ଡାରେନ୍ ମିଚେଲ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଏବଂ ପ୍ଲେୟାର୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗର ସିଙ୍ଗୁରଠାରେ 830 crore ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଗାଜାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଗଠିତ ଶାନ୍ତି କମିଟିରେ ଯୋଗଦେବାକୁ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କଲେ ନିମନ୍ତ୍ରଣ। ଭାରତ ଗସ୍ତରେ ଆଜିଠାରୁ ଆସୁଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି। ଇରାନ ବିକ୍ଷୋଭ ଏବଂ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 5,000 ବୃଦ୍ଧି ଏବଂ ଇନ୍ଦୋର ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍କୁ ଜିତି 2-1 ସିରିଜ୍ ଅକ୍ତିଆର କଲା ନ୍ୟୁଜିଲାଣ୍ଡ। ସମ୍ବାଦ ଶେଷ ହେଲା।